ହ୍ୟାଲୋ, ମୁଁ ମାଳତୀ ମଣ୍ଡଳ, 8 ନମ୍ବର ୱାର୍ଡ ନାଳବଂଶୀରୁ କହୁଛି। ଗାଡ଼ି ଆମର ଯୋଉ ଅଳିଆ ନେବା ପାଇଁ ଆସୁଛି, ଅଳିଆ ଆସୁଛି କିନ୍ତୁ ପୁରୀ NH ରୋଡ଼ରେ ଠିଆ ହେଇ ରହୁଛି, ଅଳିଆ କେହି ଆଣିକି ଦଉନାହାନ୍ତି। ଗାଡ଼ି ଠିଆ ହେଉଛି ପୁରା ଅଧଘଣ୍ଟେ ପାଖାପାଖି, ତାପରେ ଆସୁଛି ଗାଡ଼ି ଅଲଗା ଏରିଆକୁ ପଳେଇ ଯାଉଛି। ମୁଁ କହୁଛି ଯେ ଲୋକମାନଙ୍କୁ ଅଳିଆ ଆଣିକି ଦିଅନ୍ତୁ, କିନ୍ତୁ ଲୋକମାନେ ଆମ ଭିତରେ ବି ନିଜେ ସଚେତନ ହେଇକି ଆଣିକି ଅଳିଆ ଦଉନାହାନ୍ତି।